କଣ କରୁଛନ୍ତି ତ?
ନାଇଁ, ମୋ ନାଁ ମମତା ରାଉତ, 21 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ଅଳିଆ ଗାଡି ଜମା ବି ଆସୁନି, ବହୁତ ଲେଟ୍ରେ ଆସୁଛି। କହିବାକୁ ଗଲେ ତ ସପ୍ତାହକୁ ଗୋଟେ ଥର ବି ଆସୁନି। ଯଦି ପ୍ରତ୍ୟେକ ଦିନ ଯଦି ଆମ ସାହିକୁ ଅଳିଆ ଗାଡି ଆସନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ଆମକୁ ଅଳିଆ ନେଇ ବହୁତ ବାଟ ପକେଇବା ପାଇଁ ପଡୁଛି, ସେ ଅଳିଆ ଗାଡିର ସୁବିଧା କରନ୍ତୁ ଆଉ।